ହ୍ୟାଲୋ
ସାର୍, ମୁଁ ଆଦିବାସୀ ଗାଁରୁ କହୁଛି। ଯୋଉ ଆମର ମାନେ ଆମ ଏରିଆ ଅଞ୍ଚଳରେ ସବୁ ପାଣି ପ୍ରୋବ୍ଲେମ୍ ଆସୁଛି। ଏ ଯୋଉ ପାଣି ସପ୍ଲାଇ ପାଣି ଗଭର୍ଣ୍ଣମେଣ୍ଟ ପାଣି ସବୁ ଦେଇଛନ୍ତି, ସେମାନଙ୍କ ଭିତରେ ସବୁ ପାଣି ଆମେ ଖାଇପାରୁନୁ ପିଇପାରୁନି। ସବୁ ଅଳିଆ ଆବର୍ଜନା ପାଣି ସପ୍ଲାଏ ହେଉଛି, ସବୁ ଘର ପାଣି ଯୋଉ ଆମେ ଖାଇବା ପାଇଁ କାଢୁଛୁ ସେ ପାଣି ଗୁଡାକ ସବୁ ମଳା ପାଣି ମାନେ ବାହାରୁଛି। ଆଉ ପିଲାମାନେ ସେ ପାଣି ପିଇଲେ ବି ଡାଇରେକ୍ଟ ପୁରା ଦେହ ଖରାପ ହେଇଯାଉଛି, ଆମମାନଙ୍କର ବି ଦେହ ଖରାପ ହେଇଯାଉଛି ସେ ପାଣି ପିଇଲେ। ଆଉ ଭଲ ପାଣିଟି ମାନେ ଇଏ କରିକି ଛାଡ଼ିଲେ ଭଲ ହୁଅନ୍ତା ସବୁ। ଏ ବର୍ଷା ସିଜିନରେ ତ ବେଶୀ ପାଣି ମାନେ ଆବର୍ଜନା ପାଣି ଆସୁଛି, କୋଉଠି କୋଉଠି ପାଇପ୍ ଫାଟି ଥାଉଛି କଣ ହଉଛି, ଆଉ ଏଇ ହିସାବରେ ସମସ୍ତଙ୍କର ଦେହ ଖରାପ ହବାକୁ ଯାଉଛି। ବର୍ଷା ପାଣି ଆବର୍ଜନା ପାଣି ସବୁ ପଶିକି ଆଉ ପାଣି ପ୍ରତି ଖିଆଲ ରଖିଲେ ଟିକେ ଭଲ ହୁଅନ୍ତା। ଆମ ଆଦିବାସୀ ଗାଁ ସାଲେ ସାହିରୁ କହୁଛି।